भगवते वासुदेवाय।
ओम नमो भगवते वासुदेवाय।
ओम नमो भगवते वासुदेवाय।
सुंदर जनसमाज हेले समाज रे अर्थात सामाजिक जीवन रे समृद्धि एवं आध्यात्मिक उन्नति लाभ करा जाई परिबो। वर्णाश्रमर व्यवस्था एपरि भावरे करा जाई छि जे राज्य तथा समाज रे साधारण आध्यात्मिक उन्नति निमित्त आवश्यक उत्तम जनसमाज एत द्वारा सृष्टि करा जाई परिबो। ए प्रकार जनसमाज स्त्री लोकमानकर सतीत्व एवं विश्वस्तता उपर निर्भर करे। जेपरि पिला माने खूब सहज रे पथभ्रांत होई जांती सेहिपरि स्त्री लोक मैंने खूब सहज में पतिता हो जाती तेना उभय शिशु एवं स्त्री सुरक्षा निमित्त पर वयस्क लोक मान सहायता लड़ती विभिन्न धर्म कार्य व्रतविधि पूजा अनुष्ठान मानक स्त्री मैंने बराबर संपुक्त रही पथभ्रांत होवा सतीत्व नष्ट करेंगे ना। चाणक्य पंडित नीतिवाक्य अनुजाई स्त्री लोक मैंने साधारण अत्यंत बुद्धिया नुहति से विश्वस्त नुहति तेना पर प्रचलित विभिन्न धार्मिक व्यवस्था अनुजाई से सर्वदा कर्मरत रखा उचित एवं तद्वारा से सतीत्व एवं भक्तिभाव को धरी रखिपारे फल वर्णाश्रम धर्म को बचाई रखा निमित्त आवश्यक उत्तम जनसमाज जन्मलाभ करेंगे। ये वर्णाश्रम धर्म व्यवस्था भांगी पड़े यह स्वतसिद्ध जे स्त्री लोक मैंने मन इच्छा कम कर पुरुष मान सहित अबाध मिलामिशा करेंगे फल जारद सतान सृष्टि हे दायित्वहीन कांड ज्ञान शून्य पुरुष मान समाज व्यभिचार सृष्टि करते फल जनसमाज अनेक अनावश्यक जारद सतान भरपूर हो जाती समाज में अशांति विशृंखला और कलह आदि देखा दिए। अधर्म कृष्ण प्रत्युशंति कुल स्त्री दुष्टा सुना स्नेह जायते वर्ण संकर हे कृष्ण वंशज जतेबेले परिवार रे अधर्म प्रबल होइ उठे सतेबेले कुल स्त्री माने दूषित होइ जान एवं सेमानंकर सतीत्व नष्ट हेबा द्वारा वर्ण संकर राजार संतान जात
भगवान कृष्ण जो गीतावाणी अर्जुन को कुरुक्षेत्र युद्ध भूमि रे प्रदान करते आम अति मूल्यवान एवं गुरुत्वपूर्ण प्रथम अध्याय गीतार अर्जुन जो ऋषभ जुग से ऋषभ जुग रे आम प्रकृत पक्षे जानवाक पाइबा कि भाव अर्जुन किंतु ପ୍ରଥମେ ଦୁଃଖିତ ଏବଂ ହତୋତ୍ସାହିତ ହେଇ ପଡ଼ିଛନ୍ତି ଯୁଦ୍ଧ କରିବା ପାଇଁ ଅନିଚ୍ଛୁକ ହୋଇଛନ୍ତି ଯୁଦ୍ଧ କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ଏବଂ ଯୁଦ୍ଧ ନ କରିବା ପାଇଁ କେତେକ ଯୁକ୍ତି ସେ ବାଡ଼ୁଛନ୍ତି ଏବଂ ସେ ଯୁକ୍ତି ମଧ୍ୟରୁ ଇଏ ଗୋଟିଏ ହେଉଛି ଯୁକ୍ତି ଯେତେବେଳେ ଯୁଦ୍ଧରେ ବହୁ ସୈନ୍ୟମାନେ ମୃତାହତ ହେବେ ଏବଂ ସୈନ୍ୟମାନେ ମୃତାହତ ହେଲା ପରେ ତାଙ୍କର ଯେଉଁ ସ୍ତ୍ରୀମାନେ ଅଛନ୍ତି ବିବାହିତ ସ୍ତ୍ରୀ ସେମାନେ ଖୁବ କମ୍ ବୟସର ସ୍ତ୍ରୀମାନେ ସେମାନେ ତାଙ୍କର ସତୀତ୍ୱକୁ ରକ୍ଷା କରିପାରିବେ ନାହିଁ ଏବଂ ଯଦ୍ୱାରା ଅଧର୍ମ ପ୍ରବୃତ୍ତି ହେବ ଅଧର୍ମା ବିଭବାତ କୃଷ୍ଣ ପ୍ରତ୍ୟୁଷନ୍ତି କୁଳସ୍ତ୍ରୀୟ ସ୍ତ୍ରୀ କୁଳସ୍ତ୍ରୀମାନେ ଦୂଷିତ ହେଇଯିବେ କିଭଳି ଭାବରେ ନା ସେ ତାଙ୍କର ସତୀତ୍ୱକୁ ରକ୍ଷା କରିପାରିବେ ନାହିଁ କାରଣ ତାଙ୍କର ସ୍ୱାମୀମାନେ ମରିଯାଇଛନ୍ତି ଯୁଦ୍ଧ କ୍ଷେତ୍ରରେ ଏବଂ ଯାହାଫଳରେ ସେମାନେ ତାଙ୍କର ସତୀତ୍ୱକୁ ରକ୍ଷା ନ କରିପାରି ଅନ୍ୟ ପୁରୁଷମାନଙ୍କ ସହିତ ସମ୍ପର୍କ ରକ୍ଷା କରିବେ ଏବଂ ଯାହାଫଳରେ ଜାରଜ ସନ୍ତାନ ମାନଙ୍କର ସୃଷ୍ଟି ହେବ ଯୋଉଟାକି ବର୍ଣ୍ଣ ସନ୍ତାନ ଯୋଉଟାକ ଜାରଜ ସନ୍ତାନ ଯୋଉମାନେ କି ସମାଜରେ କେବଳ ବ୍ୟଭିଚାର ହିଁ ସୃଷ୍ଟି କରିବେ ଏବଂ ଯଦ୍ୱାରା ଜନସମାଜରେ ଶାନ୍ତି ସଦ୍ଭାବ ଏସବୁ ରକ୍ଷା କରାଯାଇପାରିବ ନାହିଁ ଜନସମାଜ ବ୍ୟଭିଚାର ସୃଷ୍ଟି ହେଇକି ସେଟା ହିଁ ଧ୍ୱଂସର କାରଣ ହେବ ତାହା ହିଁ ଏଇ ଯୁକ୍ତି ସେ ବାଢ଼ୁଛନ୍ତି କାରଣ ଘର ଯୁଦ୍ଧ କରିବାର କୌଣସି ଆବଶ୍ୟକତା ନାହିଁ ଏଇ ଯୁକ୍ତି କଥା କହୁଛନ୍ତି ତ ପ୍ରଭୁପା ତାଙ୍କର ଆମର ଏଇ ଯେଉଁ ଭାବାର୍ଥରେ ପ୍ରକାଶ କରୁଛନ୍ତି ଭାବାର୍ଥ ପ୍ରକାଶ କଲେ ଯେ ସ୍ତ୍ରୀମାନେ ସାଧାରଣତଃ ଶିଶୁ ଭଳି ଶିଶୁମାନେ ଯେମିତି ଦରକାର କରନ୍ତି ତାଙ୍କର ଜଣେ ଆବଶ୍ୟକତାର ସହାୟତା ଆବଶ୍ୟକ କରନ୍ତି ସେହି ପ୍ରକାର ଭାବରେ ଗୋଟେ ସ୍ତ୍ରୀ ଲୋକର ସହାୟତାର ଆବଶ୍ୟକତା ଅଛି ସେ କୌଣସି କାର୍ଯ୍ୟ ନିଜେ କରିବା ଠିକ୍ ନୁହଁ କାରଣ ଶାସ୍ତ୍ର ନିର୍ଦ୍ଦେଶ ଅନୁଯାୟୀ ବିଧି ନିର୍ଦ୍ଦେଶ ଅନୁଯାୟୀ ସ୍ତ୍ରୀମାନଙ୍କର ନିଶ୍ଚିତ ଭାବରେ ସେ କାହାକୁ ନିର୍ଭର କରନ୍ତି ଛୋଟ ପିଲାବେଳେ ସିଏ ନିର୍ଭର କରୁଛନ୍ତି ତାଙ୍କର ପିତାମାତାଙ୍କ ଉପରେ ଏବଂ ଯେତେବେଳେ ସେ ବୟପ୍ରାପ୍ତ ହେଉଛନ୍ତି ଯୁବତୀମାନେ ହେଉଛନ୍ତି ଯୁବତୀ ସ୍ତ୍ରୀ ହେଉଛନ୍ତି ସେତେବେଳେ ସେ ସ୍ୱାମୀଙ୍କ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭରଶୀଳ ହେବେ ଏବଂ ତାପରେ ଯେତେବେଳେ ସେ ବୃଦ୍ଧାବସ୍ଥା ପ୍ରାପ୍ତ ହେବେ ସେତେବେଳେ ତାଙ୍କର ପୁତ୍ର କନ୍ୟାମାନଙ୍କ ଉପରେ ନିର୍ଭରଶୀଳ ହେବେ ତେଣୁ ଏଇଟା ହେଉଛି ଶାସ୍ତ୍ରର ନିର୍ଦ୍ଦେଶ କୁହାଯାଇଛି ବିନା ଆଶ୍ରେ ନ ବର୍ତ୍ତନ୍ତି କବିତା ମନ୍ୟତା ଏବଂ ଲତା ତେଣୁ ଏମାନେ ନିଶ୍ଚିତ ଭାବେ ଆବଶ୍ୟକ କରିବେ ଆଶ୍ରୟ ଆବଶ୍ୟକ କରିବେ ବନିତା ଲତା ଲତା ଯେମିତି ଗଛ ଲତା ଲତା ଯେମିତି ଅନ୍ୟ ଗଛ ଆଶ୍ରୟ କରିକି ବଢ଼େ ସେଇଭଳି ଭାବରେ କବିତା ମଧ୍ୟ ଆମେ ଯେଉଁ ପଦ୍ୟ ରଚନା କରୁଛେ ସେ ମଧ୍ୟ ଦରକାର କରୁଛି ଆଶ୍ରୟ ପଦ ଯଦି ସଂଯୋଜନା ଠିକ୍ ଭାବରେ ରହିପାରିବ ତାହେଲେ ସେଟା କବିତା ହେଇପାରିବ ନାହିଁ ସେ ପ୍ରକାର ଭାବରେ ବନିତା ବନିତା ମାନେ ଝିଅ ସ୍ତ୍ରୀ ଲୋକ ତେଣୁ ସେମାନେ ସର୍ବଦା ହିଁ ଆବଶ୍ୟକ କରନ୍ତି ସହାୟତା ତାଙ୍କୁ ଯଦି ସହାୟତା ନ ଦିଆଯାଏ ତାହେଲେ ନିଶ୍ଚିତ ଭାବରେ ସେମାନେ ଆତ୍ମନିର୍ଭରଶୀଳ ହେଇକି ଉଶୃଙ୍ଖଳତାକୁ ସ୍ଥାନ ଦେବେ ଏବଂ ଯାହାଫଳରେ ସମାଜରେ ବ୍ୟଭିଚାର ସୃଷ୍ଟି ହେବ ଯଦିଓ ବର୍ତ୍ତମାନ ସମାଜରେ କୁହାଯାଉଛି ଯେ ସ୍ତ୍ରୀ ଲୋକମାନେ ସେମାନେ ପୁରୁଷ ସହିତ କାନ୍ଧ ମିଳିକି ଚାଲିବା ପାଇଁ ସେମାନେ ସର୍ବଦା ଚେଷ୍ଟା କରୁଛନ୍ତି କିନ୍ତୁ ଶାସ୍ତ୍ର ନିର୍ଦ୍ଦେଶ କୁହାଯାଉଛି ଯେ ସେମାନେ ସର୍ବଦା ହିଁ କାହାର ଅଧୀନରେ ରହିବା ଉଚିତ ଅଧୀନରେ ଯଦି ନ ରହିବେ ତାହେଲେ ସମାଜରେ ବ୍ୟଭିଚାର ସୃଷ୍ଟି ହେବ ବର୍ଣ୍ଣସଂକର ସୃଷ୍ଟି ହେବାଟା ଅର୍ଜୁନଙ୍କର ଯୁକ୍ତି ଅର୍ଜୁନ ଏଠି ଯୁକ୍ତି ପ୍ରଦାନ କରୁଛନ୍ତି ଏଟା କୌଣସି ପ୍ରକାର ଭଗବାନ ତାକୁ ମଧ୍ୟ ସମର୍ଥନ କରିବେ ପ୍ରକୃତ କଥା ଠିକ୍ କଥା କିନ୍ତୁ ଭଗବାନ ଆଉ ଏକ ପ୍ରକାର ଯୁକ୍ତି କରିବେ ଯେଉଁ ଯୁକ୍ତିଟାକୁ ଆମେ ତାକୁ ଗ୍ରହଣ କରିବାକୁ ପଡ଼ିବ ଭଗବାନ ଯେଉଁ ଯୁକ୍ତି କହୁଛନ୍ତି ବା ଭଗବାନ ଯେଉଁ ଯୁକ୍ତି ପ୍ରଦାନ କରିବେ ଯେ ପ୍ରକୃତ ପକ୍ଷେ ଏ ଜଗତ ହିଁ ବରଂ ଭୀଷଣ ହୋଇଛି ଆମର ଏଇ ଦୀପଟିକୁ ଅନ୍ୟ ଗୋଟେ ଜାଗା ଟିକେ ରଖିଦେଇକି ଫ୍ୟାଣ୍ଟା ଅନ୍ତରେ ବହୁ ଲୋକ ବସିଛନ୍ତି ଘରେ କିଛି
ଠାକୁର ସମସ୍ତେ ବସିଛନ୍ତି ନା ସମସ୍ତେ ଦରକାର ହଉଛି
ଭଗବାନଙ୍କ ଯୁକ୍ତି ହଉଛି ଯେ ପ୍ରକୃତ ପକ୍ଷେ ପତି ଯାହା ଯିଏ ହଉଛି ସତୀ ସ୍ତ୍ରୀର ଯେ ନିର୍ଭରଶୀଳ ଯିଏ ପ୍ରକୃତ ପକ୍ଷେ ସତୀ ସ୍ତ୍ରୀ ପତି ଉପରେ ଯିଏ ନିର୍ଭର କରୁଛି ସେ ପତି ପ୍ରକୃତ ପକ୍ଷେ କେତେ ଦିନ ତା ପାଖରେ ରହିବ ଯେ ପ୍ରକୃତ ପକ୍ଷେ ନିତ୍ୟ ପତି କିଏ ପ୍ରକୃତ ପକ୍ଷେ ଆମର ନିତ୍ୟ ପତି କିଏ ଆମର ନିତ୍ୟ ପିତା କିଏ ଆମର ନିତ୍ୟ ମାତା କିଏ କେ ନାରୀ ପୁରୁଷ କେ ବାକାର ପତି
କେ ନାରୀ ପୁରୁଷ କେ ବାକାର ପତି
ଶ୍ରୀକୃଷ୍ଣ ଚରଣ ବିନୁ ନାହିଁ ସେହି ସେ ପରମ ବନ୍ଧୁ ସେହି ପିତା ମାତା
ସେହି ସେ ପରମ ବନ୍ଧୁ ସେହି ପିତା ମାତା
ଶ୍ରୀକୃଷ୍ଣ ଚରଣେ ଯାଇ ପ୍ରେମ ଭକ୍ତି ସକଳ ଜନ୍ମେ ପିତା ମାତା ସବେ
ସକଳ ଜନ୍ମେ ପିତା ମାତା
ଜଗତରେ କିଏ କାହାର ପତି କିଏ କାହାର ପିତା କିଏ କାହାର ମାତା ଏସବୁ ହଉଛି ଅଳ୍ପ ଦିନିଆ ସାଥି ଏ ଖୁବ କମ ଦିନ ପାଇଁ ଏମାନେ ଆମ ସହିତ ସମ୍ପର୍କ ରକ୍ଷା କରୁଛନ୍ତି ପତି ହୁଅନ୍ତୁ ପିତା ହୁଅନ୍ତୁ ମାତା ହୁଅନ୍ତୁ ସତୀ ସ୍ତ୍ରୀ ସ୍ତ୍ରୀ ହୁଅନ୍ତୁ ବନ୍ଧୁ ହୁଅନ୍ତୁ ବାନ୍ଧବ ହୁଅନ୍ତୁ ଏସବୁ ହଉଛି ଅନିତ୍ୟ ସମ୍ପର୍କ ତେଣୁ ଏମାନେ ଏ ସମ୍ପର୍କ ନିଶ୍ଚିତ ଭାବରେ ଦିନେ ନା ଦିନେ ଭାଙ୍ଗିବ ବା ନଷ୍ଟ ହବ ତେଣୁ ଆମର ନିତ୍ୟ ସମ୍ପର୍କ ହଉଛି ଭଗବାନଙ୍କ ସହିତ ସେ ସମ୍ପର୍କ କେବେ ହେଲେ କୌଣସି ପ୍ରକାର ଭାବରେ କଟିବାର ନୁହେଁ କି ଭାଙ୍ଗିବାର ନୁହେଁ ତେଣୁ ଆମେ ସେ ସମ୍ପର୍କ କାଟିଦେଲେ ମଧ୍ୟ ଭଗବାନ ସେ ସମ୍ପର୍କ ଆମ ସହିତ କେବେ ହେଲେ କାଟୁନାହାନ୍ତି ସେ ସବୁବେଳେ ସବୁ ପରିସ୍ଥିତିରେ ସେ ଆମ ସହିତ ସମ୍ପର୍କ ରକ୍ଷା କରୁଛନ୍ତି ତେଣୁ ଏ କଥା ସେ କହିବେ ଭଗବାନ ତାଙ୍କ ପରେ କହିବେ ତେଣୁ ଅର୍ଜୁନଙ୍କର ଏଇ ଯୁକ୍ତି ତାପରେ ପ୍ରଭୁବାଦ ଭାବାର୍ଥ ପ୍ରକାଶ କରେ ଯେ ପ୍ରକୃତ ପକ୍ଷେ ସ୍ତ୍ରୀମାନେ ସର୍ବଦା ହିଁ ଆବଶ୍ୟକତା କରୁଛନ୍ତି ଆଶ୍ରୟ ଆବଶ୍ୟକତା କରୁଛନ୍ତି ଚାଣକ୍ୟ ପଣ୍ଡିତ ମଧ୍ୟ ତାର ଯୁକ୍ତିରେ ସେ ପ୍ରଦାନ କରୁଛନ୍ତି ଯେ ପ୍ରକୃତ ପକ୍ଷେ ସ୍ତ୍ରୀମାନେ ଏତେ ବୁଦ୍ଧିଆ ନୁହନ୍ତି ସେମାନେ ଅନ୍ୟର ଗାଇଡେନ୍ସ ତାଙ୍କର ଏ ପ୍ରକାର ଭାବରେ ତାଙ୍କର ରହିଛି ବୁଦ୍ଧିମତା ସେ ଅନ୍ୟର ଗାଇଡେନ୍ସ ଆବଶ୍ୟକ କରୁଛନ୍ତି ନିଜେ କିଛି କାର୍ଯ୍ୟ କଲା ମାନେ ନିଶ୍ଚିତ ଭାବରେ କିଛିଟା ଭୁଲ ଭଟକା ହେବ ଜଣଙ୍କ ଗାଇଡେନ୍ସରେ ସେମାନେ ଯଦି କାର୍ଯ୍ୟ କରିବେ ଆଉ ତାହେଲେ ସେମାନେ ଖୁବ ସୁନ୍ଦର ଭାବରେ କାମ କରି ଆଗେଇ ନେଇଯିବେ ଯଦି ସ୍ତ୍ରୀମାନଙ୍କୁ ଧର୍ମ କାର୍ଯ୍ୟରେ ବା ବ୍ରତ ବିଧାନ ମାନଙ୍କରେ ଲଗା ଯାଇପାରିବ ସେମାନେ ଏତେ ସୁନ୍ଦର ଭାବରେ କାର୍ଯ୍ୟ କରିବେ ଯେଉଁଥିରେ ପୁରୁଷମାନେ ତାଙ୍କ ପଛରେ ପଡ଼ିବେ ତେଣୁ ସେଥିପାଇଁ କୁହାଯାଇଛି ସ୍ତ୍ରୀମାନଙ୍କୁ ସହଧର୍ମିଣୀ ଯେଉଁମାନେ ଧର୍ମ କାର୍ଯ୍ୟରେ ସହାୟତା ପ୍ରଦାନ କରିବେ ସ୍ୱାମୀଙ୍କୁ ସେମାନେ ଧର୍ମ କାର୍ଯ୍ୟରେ ସହାୟତା ପ୍ରଦାନ କରିବେ ତେଣୁ ସେଥିପାଇଁ ସେମାନଙ୍କୁ ସର୍ବଦା ହିଁ ଏହି କାର୍ଯ୍ୟରେ ମନୋନିବେଶ କରିବା ଦରକାର ଭଗବାନଙ୍କର ଭକ୍ତି ଯୋଗ ସେବାରେ ତାଙ୍କୁ ସର୍ବଦା ନିଯୁକ୍ତ ରହିଲେ ସେମାନେ ପ୍ରକୃତ ପକ୍ଷେ ଠିକ୍ ଭାବରେ କାମ କରିବେ ତେଣୁ ଚାଣକ୍ୟ ପଣ୍ଡିତ ମଧ୍ୟ ସେ ଦୃଷ୍ଟିରେ କହୁଛନ୍ତି ଯେ ସ୍ତ୍ରୀମାନେ ହେଉଛନ୍ତି ଅଳ୍ପ ବୁଦ୍ଧି ସମ୍ପନ୍ନ ନଦୀନାମ ଶସ୍ତ୍ରପ୍ରାଣୀନାମ ନଖିନାମ ଶୃଙ୍ଗୀନାମ ଚ ବିଶ୍ୱାସ ନୈବ ଜାୟତେ ସ୍ତ୍ରୀସୁ ରାଜପୁରୁଷ ଏ କଥା ଚାଣକ୍ୟ ପଣ୍ଡିତ କହୁଛନ୍ତି ଆମର କଥା ନୁହେଁ ଚାଣକ୍ୟ ପଣ୍ଡିତ ସେତେବେଳେ କହିଛନ୍ତି ଚାଣକ୍ୟ ପଣ୍ଡିତ ଜଣେ ଥିଲେ ସେ କହିଛନ୍ତି ଯେ ଏଇଭଳି ଭାବରେ ଏମାନଙ୍କୁ କେବେ ହେଲେ ବିଶ୍ୱାସ କରିବ ନାହିଁ ଯେତେବେଳେ କୋଉ ମୁହୂର୍ତ୍ତରେ ଏମାନେ ବଦଳି ଯିବେ, ଯେମିତି ନଦୀ, ନଦୀର ଯେଉଁ ଜଳସ୍ରୋତ, ସେ ଜଳସ୍ରୋତକୁ ଆମେ ବିଶ୍ୱାସ କରିପାରିବାନି। ବର୍ତ୍ତମାନ ଆମେ ଯାଇଥିଲୁ ମାୟାପୁର, ସାଙ୍ଗେ ସାଙ୍ଗେ ଆମରି ଲୋକମାନଙ୍କ ଭିତରୁ ଆନାଉନ୍ସମେଣ୍ଟ କରାଯାଉଛି ମନ୍ଦିରରେ ଯେ ଆପଣମାନେ ଗଙ୍ଗା ନଦୀ କୂଳକୁ ଯାଇକି ଗାଧେଇବେନି, ଆମର ଗଙ୍ଗା ନଦୀରେ ଘାଟ ହେଇଛି, ସେଠି ବ୍ୟାରିକେଡ୍ କରାହେଇଛି, ସେଠି ଲାଇଫ୍ ବୋଟ୍ ମଧ୍ୟ ଅଛି, ଲୋକ ସର୍ବଦା ହିଁ ଜଗିକି ଅଛନ୍ତି, ସେଇଠି ସ୍ନାନ କରିବେ, ଆଉ ଯଦି କିଛି ପାଣି ତଳକୁ ଖସିଯାଉ ସେଠି ଚେନ୍ ମଧ୍ୟ ଅଛି, ଆମେ ଧରିକି ରହିପାରିବେ। ଏ ପ୍ରକାର ଭାବରେ କରାଯାଇଛି, ଗୌପାଦ ଘାଟ ଗୋଟେ ଅଛି, ସେଠି ଗାଧେଇବା ପାଇଁ କରାଯାଇଛି। କିନ୍ତୁ ଯଦି ଆପଣ ଅନ୍ୟତ୍ର ଚାଲିଯିବେ ଗଙ୍ଗା ନଦୀ, ତ ଆର ପରେ ଗାଧେଇବେ, କରେଣ୍ଟ ନଦୀର କରେଣ୍ଟ ଏତେ ସ୍ରୋତ ରହିଛି, ନିଶ୍ଚିତ ଭାବରେ ଆପଣ ବୁଡ଼ିଯିବେ। ଯେତେ ସନ୍ତରଣକାରୀ ହେଲେ ମଧ୍ୟ, ଯେତେ ଆପଣ ପହଁରା ଜାଣନ୍ତୁ ମଧ୍ୟ, ସେ କରେଣ୍ଟ, ଯୋଉ ନଈର କରେଣ୍ଟ ଆପଣ ନେଇ ବୁଡ଼ି ମାରିବ, ଏତେ ସବୁଦିନେ ସେ ଆନାଉନ୍ସ କରାଯାଉଛି, କିନ୍ତୁ ଗୋଟେ ଲୋକ ଗଲା ସେଥିରେ ବୁଡ଼ିକି ମାର ପାଣି କରେଣ୍ଟ ତରକାରୀ ହେଲା, ତାପରେ ଆନାଉନ୍ସ କରାଗଲା ଯେ ଆମମାନଙ୍କ ଭିତରୁ ଜଣେ ଆମେ ଆମ କରେଇଲୁ, ଆମ ପତ୍ନୀ କରେଇଲୁ, ଲୋକ ଶୁଣିବା ପାଇଁ ପ୍ରସ୍ତୁତ ନୁହଁ। ନଦୀର ସ୍ରୋତଟା ହେଉଛି ଏଇ ପ୍ରକାର, କେତେବେଳେ ନଦୀର ସ୍ରୋତ କମ୍ ଅଛି, କେତେବେଳେ ବେଶୀ ଅଛି ଆମେ ଜାଣିପାରିବୁ, ବାହାରକୁ ଦେଖାଯାଉଛି ନଦୀର ସ୍ରୋତ ଧୀର ଜଣାପଡ଼ୁନି, ଢେଉ ଜଣାପଡ଼ୁନି, କିନ୍ତୁ ଭିତରେ ତାର କରେଣ୍ଟଟା ରହିଛି, ଅଣ୍ଡର କରେଣ୍ଟ ରହିଛି, ଯଦି ଟାଣି ନେବ, ଆପଣ ଯେତେ ପହଁରା ଜାଣନ୍ତୁ, ଯେତେ ପହଁରା ଜାଣନ୍ତୁ ନା କାହିଁକି ସେ ଆପଣ ଟାଣି ନେଇକି ବୁଡ଼ି ଜଣାଗ। ଏଇ ପ୍ରକାର ଭାବରେ ଆମେ ଆମର ଜଣେ ଭକ୍ତଙ୍କୁ ମଧ୍ୟ ଆମ ହରେଇ ଏଇ ପଟାମଣ୍ଡେଇରେ ଆମର ଜଣେ ଥିଲେ ଭକ୍ତ, ତାଙ୍କ ନାଁଟା ମୋର ମନେ ପଡ଼ୁନି, ସେ କମଳା ପ୍ରଭୁଙ୍କର ସାଙ୍ଗ, ସିଏ ଆସନ୍ତି ମନ୍ଦିରକୁ ଆସନ୍ତି ଆମ ସହିତ ବହୁତ ସାହାଯ୍ୟ, ସିଏ ବି ସେମିତି ସେଇ ପଟାମଣ୍ଡେଇ ପାଖରେ ଜଣେ ମନ୍ଦିର ଆସିକି ଲାଗିଗଲା ଗୋଡଟା ଯେମିତି ଲାଗିଗଲା ତଳେ ଲାଗିଗଲା ଯେମିତି ମୁଁ ସେଠି ଏତେ ଜୋର କରେଣ୍ଟ ପାଣି ପାଣି ନଳଖାଯାଉଛି, ନଦୀକୁ କେବେ ବିଶ୍ୱାସ କରିବ ନାହିଁ। ଶସ୍ତ୍ର ପାଣି ନା, ଅର୍ଥାତ ଯାହା ହାତରେ ଶସ୍ତ୍ର ଅଛି, ଯାହା ହାତରେ ଅଛି ଅସ୍ତ୍ର ଅଛି, ତାକୁ କେବଳ ବିଶ୍ୱାସ କରିବା ଉଚିତ, ଛିଡ଼ା ହେଇଛି ଧରିଲେ ଭଲ ଲାଗିବ ଛୋଟ ମାଧବ, ଆଉ ତେଣୁ ତାକୁ ବିଶ୍ୱାସ କରିବା ଉଚିତ। ନଦୀ ନା ଶସ୍ତ୍ର ପାଣି ନା ନଖି ନା, ଯାହାର ନଖ ଅଛି ନଖଧାରୀ ପ୍ରାଣୀ ତାକୁ ମଧ୍ୟ ବିଶ୍ୱାସ କରିବା ଉଚିତ ନୁହେଁ, କାରଣ ସିଏ କେତେବେଳେ ନଖ ଆପଣ ଯାଏ, କୁକୁର ହଉ ବିରାଡ଼ି ହଉ ଏମାନଙ୍କର ଆପଣିବାର ସ୍ୱଭାବ ଅଛି, ତାଙ୍କ ପ୍ରତି ଯୋଉ ବାଧା ଆସିଲେ ସେମାନେ ଆପଣ ଯାଏ, ତେଣୁ ନଖଧାରୀ ପ୍ରାଣୀ। ଶୃଙ୍ଗିନା, ଶୃଙ୍ଗିନା ମାନେ ସିଂହ, ଗାଈର ଶିଙ୍ଗ, ବଳଦର ଶିଙ୍ଗ, ଷଣ୍ଢ ଇତ୍ୟାଦି ଏମାନଙ୍କ କେବଳ ମଇଁଷି ଯାଉଥିବେ ଯାଉଥିବେ ଚୁପ ଚୁପ ଯାଉଥିବେ, ଆପଣ ଯଦି ପାଖ ଛିଡ଼ା ହେବେ ମାରିଦେବେ, ଆପଣ ଜାଣିପାରିବେନି ପଛରେ ଭୁସି ମାରି ସେ, ତେଣୁ ସେମାନଙ୍କୁ କେବେ ହେଲେ ବିଶ୍ୱାସ କରିବା ଉଚିତ। ନଦୀ ନାମ ଶସ୍ତ୍ର ପାଣି ନାମ ନଖି ନାମ ଶୃଙ୍ଗିନାଂଚ ବିଶ୍ୱାସ ନଈବ ଯାଏ ସ୍ତ୍ରୀ ସୁ ରାଜ। ସେହି ପ୍ରକାର ଭାବରେ ରାଜକର୍ମଚାରୀ ଯେଉଁମାନେ ପଲିଟିସିଆନ୍ସ, ଯେଉଁମାନେ ହେଉଛି ରାଜନୈତିକ କର୍ମୀ, ସେମାନଙ୍କୁ କେବେ ହେଲେ ବିଶ୍ୱାସ ଏବଂ ସ୍ତ୍ରୀମାନଙ୍କ କଥା କୁହାଯାଇଛି, ସ୍ତ୍ରୀମାନଙ୍କ ବିଶ୍ୱସ୍ତତା କଥା ମଧ୍ୟ କୁହାଯାଇଛି ଯେ କାହିଁକି ବିଶ୍ୱାସ କରିବ ନାହିଁ, କାରଣ ସେମାନେ ଗୋଟିଏ କଥା ବିଶ୍ୱାସର କଥା ତାଙ୍କୁ କହିଲେ ସେ କେବେ ହେଲେ ନିଜ ପାଖରେ ରଖିପାରିବେ, ସେମାନେ କେବେ ହେଲେ ନିଜ ପାଖରେ ରଖିବେ, ସେଟା ପଚାଶ କାନ ହେଇଯିବ ସାଙ୍ଗେ ସାଙ୍ଗେ, ଗୋଟିଏ କାନରୁ ପଚାଶ କାନ ସେମାନେ ଜାଗାରେ କହିଲେ। ଆଉ ଏ ସମ୍ପର୍କରେ ମଧ୍ୟ ମହାଭାରତରେ ରହିଛି, କାହାଣୀ ରହିଛି, ଯେତେବେଳେ ପାଣ୍ଡବ ଏବଂ କୌରବମାନଙ୍କ ଭିତରେ ଯୁଦ୍ଧ ସରିଯାଇଛି, ସେତେବେଳେ ଯୁଧିଷ୍ଠ ମହାରାଜ ଏବଂ ଅନ୍ୟାନ୍ୟ ତାଙ୍କର ଭାଇମାନେ ଯେଉଁମାନେ ବଞ୍ଚିଛନ୍ତି ସେମାନେ ସବୁ ଯାଇଛନ୍ତି, ସେମାନେ ତାଙ୍କର ସଂସ୍କାର କ୍ରିୟା କରିବା ପାଇଁ, ଏବଂ ତାଙ୍କ ସାଙ୍ଗରେ ତାଙ୍କ ମା କୁନ୍ତି ମଧ୍ୟ ଅଛନ୍ତି, ମା କୁନ୍ତି ଅଛନ୍ତି, ଏମାନେ ଭାଇମାନେ ସବୁ ଶବ ସତ୍କାର କୋଉଠି କିଏ ମରିଛି କ'ଣ କରୁଛି ଦେଖାଦେଖି କରୁଛନ୍ତି, ଏବଂ ଏ ସମୟରେ କୁନ୍ତିଦେବୀ ମଧ୍ୟ ସେମାନଙ୍କ ସହିତ ଅନ୍ୱେଷଣ କରୁଛନ୍ତି କିଏ ମରିଛି କ'ଣ କରୁଛି, ଏବଂ କୁନ୍ତିଦେବୀ ଗୋଟିଏ ଶବ ପାଖରେ ସେ ରହିକି ତାଙ୍କ ଆଖିରୁ ଲୁହ ଧାରଧାରି ବହିଯାଉଛି, ଏବଂ ଯୁଧିଷ୍ଠ ଦେଖିକି ସେଠି ବଡ଼ ଆଶ୍ଚର୍ଯ୍ୟ ଚକିତ ହେଇକି ଆସି କୁନ୍ତିଦେବୀଙ୍କ ପାଖରେ ପହଞ୍ଚିଲେ ଏବଂ ପଚାରିକି ବୁଝିଲେ ଯେ କୁନ୍ତିଦେବୀ ପ୍ରକୃତରେ ମା କାହିଁକି କାନ୍ଦୁଛନ୍ତି ଏବଂ କୋଉ ଶବ ପାଖରେ ସେ କାନ୍ଦୁଛନ୍ତି, ଦେଖିଲା ବେଳକୁ ଯୋଉ ଶବ ପାଖରେ ସେ କାନ୍ଦୁଛନ୍ତି ସେଇଟା ହେଉଛି ତାଙ୍କର ଶତ୍ରୁର ଶବ, ସେ ଶତ୍ରୁ କିଏ ନା ସେ ହେଉଛନ୍ତି କର୍ଣ୍ଣ, ତେଣୁ କର୍ଣ୍ଣଟା ଯିଏକି ହେଉଛି ଆମର ଶତ୍ରୁ ଆମକୁ କେତେ ପ୍ରକାର ଭାବରେ ନିନ୍ଦା କରୁଛି, ଦୁର୍ଯ୍ୟୋଧନର ପୁରା ଡାହାଣ ହାତ ହେଇକି କାର୍ଯ୍ୟ କରୁଛି, ତାହାର ମୃତ୍ୟୁରେ ଜଣେ ଖୁସି ହେବା କଥା, କିନ୍ତୁ କୁନ୍ତି ମା କାନ୍ଦୁଛନ୍ତି କାହିଁକି, ମାଙ୍କୁ ପଚାରୁଛନ୍ତି ଯୁଧିଷ୍ଠ ମହାରାଜ ଯେ ମା ତୁମେ କାନ୍ଦୁଛ କାହିଁକି କ'ଣ ପାଇଁ କାନ୍ଦୁଛ, ସେଠୁ କୁନ୍ତି କହିଲେ ଆରେ ମୁଁ ଯେଉଁଥିପାଇଁ କାନ୍ଦୁଛି ତୁମେ ଜାଣିନା କ'ଣ ପାଇଁ କାନ୍ଦୁଛ, ଏବଂ ସେଟାକୁ ମୁଁ ରୁଚି ରଖିଛି ଆଜି ପର୍ଯ୍ୟନ୍ତ, ଆଜି ତାକୁ ମୁଁ ପ୍ରକାଶ କରିବି କ'ଣ ମା ରୁଚି ରଖିଛ କ'ଣ କାହିଁ କାନ୍ଦୁଛ ନା, ଯିଏ ଏ ଯୋଉ କର୍ଣ୍ଣ ଯିଏ ସେ କିଏ ଜାଣିଛ, ମୁଁ କେମିତି ଜାଣିନି, ଆମର ତ ଶତ୍ରୁଟା ନା ସିଏ ହେଉଛି ତୁମର ବଡ଼ ଭାଇ, ଆଶ୍ଚର୍ଯ୍ୟ ହେଇଗଲେ ଯୁଧିଷ୍ଠ ମହାରାଜ କହିଲେ ଆଚ୍ଛା ମା ତୁମେ ଏତେ ବଡ଼ କଥାକୁ ତୁମେ ଆଜି ପର୍ଯ୍ୟନ୍ତ ଲୁଚେଇ ରଖିଛ,
ତେବେ କାହିଁକି ଏଟାକୁ ଆଗରୁ ନକଲେ? ଯୁଦ୍ଧ ଆଗରୁ ଯଦି ଏଟା ପ୍ରକାଶ କରିଥାନ୍ତେ ଆମର ଯୁଦ୍ଧ କରିବାର ଆବଶ୍ୟକତା କ'ଣ ଥିଲା? ଆମେ ତ ତାଙ୍କୁ ରାଜସିଂହାସନ ଦେଇଦେଇଥାନ୍ତୁ ଏବଂ ତାଙ୍କ ଅଧୀନରେ ଆମେ କାମ କରିଥାନ୍ତୁ ସବୁ ଭାଇମାନେ। ଏତେ ଯୁଦ୍ଧର ଏତେ ମୃତାହତ ହେବାର ସନ୍ଦେହର ଆବଶ୍ୟକତା କିଛି ନଥିଲା, ଆମେ ତାଙ୍କୁ ସିଂହାସନ ପ୍ରଦାନ କରିଦେଇଥାନ୍ତୁ। ସିଏ କର୍ଣ୍ଣ ହେଇଥାନ୍ତେ ଆମର ରାଜା, ଆମେ ତାଙ୍କୁ ସିଂହାସନ ଦେଇଦେଇଥାନ୍ତୁ। ଆମେ କାହିଁକି ମାଆଙ୍କୁ ଲୁଚେଇବେ? ମା କ'ଣ କରିବେ? ମାଆଙ୍କର କହିବାର କ'ଣ ଅଛି? କାରଣ ତ ଅବିବାହିତ ଅବସ୍ଥାରେ କର୍ଣ୍ଣ ଜନ୍ମଗ୍ରହଣ କରିଛନ୍ତି, ଆଉ ସେ କ'ଣ କଥା ପ୍ରକାଶ କରିବେ? ସେଥିପାଇଁ ଯୁଧିଷ୍ଠିର ମହାରାଜ କହିଲେ, ମା ତୁମେ ଯେଉଁ ଆଜି ଲୁଚେଇକି ରଖିଲେ ଏତେ ପର୍ଯ୍ୟନ୍ତ, ତେଣୁ ମୁଁ ତୁମକୁ ଅଭିଶାପ ଆଶୀର୍ବାଦ ଯାହା ହଉ ନା କାହିଁକି, ସେ କହିଲେ ଯେ ଆଜିଠାରୁ କୌଣସି ସ୍ତ୍ରୀ ଜାତି କୌଣସି କଥା ଲୁଚେଇ ରଖିପାରିବେ, ଯାହା କହିଲେ ମଧ୍ୟ ସେ ସେବା ପ୍ରକାଶ କରିବେ। ଏବଂ ସେ ପ୍ରକୃତି ରହିଛି, ଆଜି ପର୍ଯ୍ୟନ୍ତ ଅଛି, ସେମାନେ କେବେ ହେଲେ ସେ ମା ହୁଅନ୍ତୁ, ଭଉଣୀ ହୁଅନ୍ତୁ, ସ୍ତ୍ରୀ ହୁଅନ୍ତୁ, ମା ମାନେ କେହି ଖରାପ ଭାବିବେ, ଏଟା ସତ କଥା, ଏଟା ପୁରା ସ୍ୱତଃସିଦ୍ଧ। ଏଇଟା ଯୁଧିଷ୍ଠିର ମହାରାଜଙ୍କର ଯାହା ଥିଲା ବର୍ତ୍ତମାନ ସେଇଟା ହିଁ ମନେ, ତେଣୁ ସେଥିପାଇଁ ସେମାନେ ସର୍ବଦା ହିଁ ଆବଶ୍ୟକ କରନ୍ତି ଜଣଙ୍କର ନିର୍ଦ୍ଦେଶ। ଆଉ ପ୍ରଭୁପାଦ ମହାରାଜ ମଧ୍ୟ ଏହି ସମ୍ପର୍କରେ କହୁଛନ୍ତି, ପ୍ରଭୁପାଦ ମହାରାଜ ଯେତେବେଳେ ବିଦେଶ ଗଲେ ପ୍ରଚାର କଲେ, ସେ କହିଲା ତୁମ ଯେଉଁ ସ୍ତ୍ରୀମାନେ ପ୍ରକୃତ ପକ୍ଷେ ତୁମେ ଚାହୁଁଛ ଆତ୍ମନିର୍ଭରଶୀଳ ହେବା ପାଇଁ, ଠିକ୍ ଅଛି, ତୁମେ ଭାବୁଛ ନିଜେ ବହୁତ ଚତୁର, ତୁମେ ଚାଲାକ, ଭାରତୀୟ ଲୋକମାନଙ୍କ ଅପେକ୍ଷା ତୁମେ ଚାଲାକ, କିନ୍ତୁ ପ୍ରକୃତ ପକ୍ଷେ ଦେଖ ଭାରତୀୟ ଲୋକମାନେ କେତେ ଚତୁର, ମୁଁ ତା ପ୍ରମାଣ କରିଦେଉଛି। କେମିତି ନା, ତୁମେ ନିଜେ ଚାଲାକ ଭଳି ଭାବୁଛ, ଆତ୍ମନିର୍ଭରଶୀଳ ହେବା ପାଇଁ ଭାବୁଛ, ଏବଂ ତୁମେ ତୁମର ସମ୍ପର୍କ ରକ୍ଷା କରୁଛ ପୁରୁଷମାନଙ୍କ ସହିତ, ଏବଂ ଏହା ଟାଇମ୍ ପାସ୍ ସମ୍ପର୍କ ବୋଲି ଭାବୁଛୁ। ଏବଂ ପୁରୁଷ କ'ଣ କରୁଛି ନା, ସିଏ ତୁମ ସହିତ ସମ୍ପର୍କ ରକ୍ଷା କରୁଛି, ଏବଂ ସିଏ ପୁତ୍ର କନ୍ୟା ସନ୍ତାନକୁ ଯାହା କରିକି ସିଏ ତୁମକୁ ଛାଡ଼ିକି ପଳାଉଛି। ତାପରେ କ'ଣ ହେଉଛି, ସେ ପୁତ୍ର ସନ୍ତାନ କନ୍ୟା ସନ୍ତାନର ଦାୟିତ୍ୱ କିଏ ନେଉଛି? ତୁମେ ନେଉଛ ନା ସେ ପୁରୁଷ ନେଉଛି? କିଏ ନେଉଛି? ତୁମେ ହିଁ ନେଉଛ, ଏବଂ ତୁମେ ତାଙ୍କର ଦାୟିତ୍ୱ ବହନ କରି ତୁମେ ତୁମ ତାଙ୍କ ସାଙ୍ଗରେ ରଖି ଏବଂ ତୁମମାନଙ୍କର ବଡ଼ ସେମାନେ ହେଉଛନ୍ତି। କିନ୍ତୁ ଭାରତୀୟ ନାରୀ ଦେଖ, ସିଏ ଗୋଟେ ସ୍ୱାମୀକୁ ବିବାହ କରି ସ୍ୱାମୀର ଅଣ୍ଡରରେ ରହିକି ସ୍ୱାମୀର ଅଧୀନରେ ରହିକି ଯେତେବେଳେ ପୁତ୍ର କନ୍ୟା ସନ୍ତାନ ତା ଜାତ ହେଉଛନ୍ତି, ସେ ଦାୟିତ୍ୱ କିଏ ବହନ କରୁଛି? ତା ସ୍ୱାମୀ ସେ ବହନ କରୁଛି। ତେଣୁ ଭାରତୀୟ ନାରୀ ତାର ସ୍ଥାନଟା କେତେ ଉଚ୍ଚରେ, ସିଏ ଚାଲା ନା ତୁମେ ପ୍ରକୃତରେ ଚାଲା, ସେଠି ସେମାନେ ପୁରା ଚୁପ୍ ହେଇଗଲେ। କ୍ୱେଶ୍ଚନ୍ ପଚାରୁଥିଲା ସ୍ତ୍ରୀ, ବିଦେଶୀ ଲୋକ ଜଣ କ୍ୱେଶ୍ଚନ୍ ପଚାରୁଥିଲେ ଯେ କାହିଁ ଆମେ କାହିଁକି ଆତ୍ମନିର୍ଭରଶୀଳ ନ ହେଉ, ଆମର ଆତ୍ମନିର୍ଭରଶୀଳ ହେବା ଆବଶ୍ୟକତା ଅଛି। ପ୍ରଭୁପାଦ ମହାରାଜ ଏହି ଉତ୍ତର ପ୍ରଦାନ କରୁଛନ୍ତି। ପ୍ରକୃତ ପକ୍ଷେ ଜଣେ ଭାରତୀୟ ସ୍ତ୍ରୀର ମର୍ଯ୍ୟାଦା କେତେ ଉଚ୍ଚ, ଆଉ ବିଦେଶୀ ସ୍ତ୍ରୀ ଲୋକମାନେ ସବୁ ଆସନ୍ତି ଭାରତୀୟ ଲୋକମାନଙ୍କୁ ଦେଖିକି ସେମାନେ କୁହନ୍ତି ଯେ ତୁମେ ଏତେ ବର୍ଷ ପର୍ଯ୍ୟନ୍ତ ସ୍ୱାମୀ ସହିତ ରହିଛ, ଆମ ତ ସ୍ୱାମୀ ସହିତ ରହିବା ଗୋଟେ ପିଲା ଖେଳ ଭଳି, ଆଜି ବାହା ହବ କାଲି ଡାଇଭର୍ସ, ତୁମେ କେମିତି ଏତେ ବର୍ଷ ଧରି ରହିଛ, 25 ବର୍ଷ ଧରିକି ସ୍ୱାମୀଙ୍କ ସହିତ ରହିଛ? ପ୍ରକୃତ ପକ୍ଷରେ ତୁମେମାନଙ୍କର ବହୁତ ଜିନିଷ ଶିଖିବାର ଅଛି, ତେଣୁ ଏ ହେଉଛି ଆମର ସଂସ୍କୃତି। ପ୍ରକୃତ ପକ୍ଷେ ଏ ହେଉଛି ସଂସ୍କୃତି ଆମର ଭାଗବତରେ ଏସବୁ ସବୁଥିରେ ପ୍ରମାଣ ରହିଛି, କିଭଳି ଭାବରେ ସ୍ତ୍ରୀଟିଏ ସ୍ୱାମୀଙ୍କର ଯଦି ଗୁଣକୁ ଗ୍ରହଣ କରିପାରିଲା ବା ସ୍ୱାମୀଙ୍କର ମନୋଭାବକୁ ଜାଣିପାରିଲା ବା ଗ୍ରହଣ କରିପାରିଲା, ସେଇ ଅନୁସାରେ ଯଦି ପରିବାର ସେ କାର୍ଯ୍ୟ କଲା, ଦେଖନ୍ତୁ ସେ ପରିବାରରେ ସବୁ ପ୍ରକାର ଭାବରେ ମଧୁମେହ ସମ୍ପର୍କ ସୃଷ୍ଟି ହେବ। ଏବଂ ଯାହାକି ଭାଗବତର ପ୍ରମାଣ, ମହାଭାରତର ପ୍ରମାଣ, ରାମାୟଣର ପ୍ରମାଣ, ସବୁତ ପ୍ରମାଣ ରହିଛି। ଭାଗବତରେ ଆପଣ ଦେଖନ୍ତୁ କର୍ଦ୍ଦମମଣି ଦେବହୂତିଙ୍କର ଚରିତ୍ର କଥା କହିଛି। କର୍ଦ୍ଦମମଣି ଥିଲେ ଆଶ୍ରମବାସୀ ଏବଂ ତାଙ୍କର ସ୍ତ୍ରୀ ଦେବହୂତି ଥିଲେ ରାଜକନ୍ୟା, ସ୍ୱୟଂଭୁବ ମନୁଙ୍କର କନ୍ୟା ହେଉଛନ୍ତି, ଯିଏକି ରାଜା ଐଶ୍ୱର୍ଯ୍ୟଙ୍କର ରାଜ ଐଶ୍ୱର୍ଯ୍ୟ ପରିବେଶରୁ ସେ ଆସିଛନ୍ତି, ସବୁ ପ୍ରକାର ସୁଖ ସ୍ୱାଚ୍ଛନ୍ଦ୍ୟ ସବୁ ତାଙ୍କର ଥିଲା। କିନ୍ତୁ ସେ ଜାଣିଲେ ଯେତେବେଳେ ମୋ ସ୍ୱାମୀ ହେଉଛନ୍ତି ଜଣେ ଆଶ୍ରମବାସୀ, ଜଣେ ହେଉଛନ୍ତି ଆଶ୍ରମର, ସେ ହେଉଛନ୍ତି ସାଧୁ, ତେଣୁ ତାଙ୍କର ଯେଉଁ ମନୋଭାବ ସେଇ ମନୋଭାବ ଅନୁଯାୟୀ ସେ ତାଙ୍କର ଚଳେଇଥିଲେ। ମୋର ସ୍ୱାମୀଙ୍କର ମନୋଭାବ ଯାହା, ମୁଁ ସେଇ ଅନୁସାରେ ନିଜକୁ ଚଳେଇ, ତେଣୁ ସେଥିପାଇଁ ସେଇ ଅନୁସାରେ ସେ ନିଜକୁ ଖାପ ପାଇଁ ଚଳେଇନି, ଏବଂ ସ୍ୱାମୀଙ୍କ ସେବାରେ ଏତେ ମନୋନିବେଶ କଲେ ଯେ ତାଙ୍କ ନିଜ ଶରୀରର ସୁଖ ସ୍ୱାଚ୍ଛନ୍ଦ୍ୟ କଥା ସମ୍ପୂର୍ଣ୍ଣ ଭାବରେ ଦେବହୂତି ଭୁଲିଗଲେ, ଯେଉଁଥିପାଇଁ ତାଙ୍କ ଶରୀର କ୍ଷଣକାଳ ହେଇଗଲେ, ଏବଂ ଯେଉଁଟା ହିଁ ତାଙ୍କ ସ୍ୱାମୀ ତାଙ୍କୁ ଦେଖିକି ସେଭଳି ବିସ୍ମୟ ପ୍ରକାଶ କଲେ, କହିଲେ ଆରେ ମୋର ସେବା ପାଇଁ ତାର ସମଗ୍ର ଶରୀରଟାକୁ ତ୍ୟାଗ କରିଦେଲା, ସମଗ୍ର ଶରୀର ସୁଖ ଜଳାଞ୍ଜଳି ସମ୍ପୂର୍ଣ୍ଣ ଦେଇଦେଲା। ତେଣୁ ସେ ତାଙ୍କ ଉପରେ ଏତେ ଖୁସି ହେଇଗଲେ କରଦମୁନି, ତାଙ୍କ ସ୍ତ୍ରୀଙ୍କ ପାଇଁ ଗୋଟେ ଜଙ୍ଗଲ ଭିତରେ ଗୋଟେ ରାଜପ୍ରାସାଦ ଯୋଗ ଶକ୍ତି ବଳରେ ତିଆରି କରିଦେଲେ, କହିଲେ ମୋ ସ୍ତ୍ରୀ ଆସିଛି ଗୋଟେ ରାଜକୀୟ ପରିବେଶ ଭିତରୁ, ସେ ଆଶ୍ରମ ପରିବେଶ ଭିତରେ କେମିତି ରହିଲୁ? ତେଣୁ ସେ ଯୋଗ ଶକ୍ତି ବଳରେ ଗୋଟେ ରାଜକୀୟ ପ୍ରାସାଦ ନିର୍ମାଣ କରିଦେଲେ ତା ସ୍ତ୍ରୀଙ୍କ ପାଇଁ। ଦେଖନ୍ତୁ ଏ ହେଉଛି ଉନ୍ନତ ପତିପତ୍ନୀ ଏ ସମ୍ପର୍କ। ରାମାୟଣର ଚରିତ୍ର ଦେଖନ୍ତୁ, ରାମଚନ୍ଦ୍ର ମହାପ୍ରଭୁଙ୍କୁ ବନବାସ ଦଣ୍ଡ ଦିଆଗଲା, 14 ବର୍ଷ ବନବାସ ଗ୍ରହଣ କରିବେ। କିନ୍ତୁ ସୀତା ଦେବୀଙ୍କୁ ତ ବନବାସ ଦଣ୍ଡ ଦିଆଯାଇନି, କିନ୍ତୁ ସୀତା ଦେବୀ କହିଲେ ମୁଁ ଯିବି ମୋ ସ୍ୱାମୀଙ୍କ ସହିତ। ହନୁମାନ ବିରୋଧ କଲେ, କହିଲେ ତୁମକୁ ତ କାହିଁ ଦଣ୍ଡ ବନବାସ ଦଣ୍ଡ ଦିଆଯାଏ, ତୁମେ କାହିଁ ଯିବ, ତୁମେ ରୁହ ଅଯୋଧ୍ୟାରେ ରୁହ, ମୋ ସ୍ୱାମୀଙ୍କୁ ଦିଆଯାଉଛି ବନବାସ, ସେ ଯିବେ, ତୁମେ କାହିଁକି ଯିବ। କହିଲେ ମୋ ସ୍ୱାମୀ ଯେଉଁଠି ମୋର ଅଯୋଧ୍ୟା ସେଇଠି, ମୋ ସ୍ୱାମୀ ତ ରହିବେନି ଅଯୋଧ୍ୟା, ମୁଁ କାହିଁ ରହିବି, ତେଣୁ ସେ ଯେଉଁଠି ଯିବେ ମୁଁ ସେଠି। ଏ ହେଉଛି ଉନ୍ନତ ନାରୀର ଚିନ୍ତା। ତେଣୁ ସେ ତାଙ୍କ ସହିତ ଗଲେ, କେତେ ଦୁଃଖକୁ ସେ ଗ୍ରହଣ କରିଛନ୍ତି। ମହାଭାରତ ଦେଖନ୍ତୁ, ଗାନ୍ଧାରୀ ଧୃତରାଷ୍ଟ୍ର ଥିଲେ ଅନ୍ଧ ଜନ୍ମାନୁ, କିନ୍ତୁ ଗାନ୍ଧାରୀ ତ ଅନ୍ଧ ନଥିଲେ। ଗାନ୍ଧାରୀ ଯେତେବେଳେ ଜାଣିଲେ ମୋ ସ୍ୱାମୀ ମୁଁ ଯାହାଙ୍କୁ ବିବାହ କରିବି, ବିବାହ ମୁଁ ଯାହାଙ୍କୁ କରିବି ସିଏ ହେଉଛନ୍ତି ଅନ୍ଧ, ତେଣୁ ମୁଁ ମୋର ଯେଉଁ ଚକ୍ଷୁ ଅଛି ସେ ଚକ୍ଷୁ ଥିବା ହେତୁ ମୋ ମନ ଭିତରେ ଗର୍ବ ଆସିଯାଇପାରେ, ତେଣୁ ସେ ବିବାହ ପୂର୍ବରୁ ତାଙ୍କ ଆଖିରେ ସେ ଅନ୍ଧପୁଟୁଳି ବାନ୍ଧିଦେଲେ। କହିଲେ ମୋ ମନ ଭିତରେ ଗର୍ବ ଦମ ଅଭିଯାନ ଆସିବ, ମୋ ସ୍ୱାମୀଙ୍କୁ କୌଣସି ପ୍ରକାର ଭାବରେ ମୋର ସ୍ୱାମୀଙ୍କ ସହିତ ନିଶ୍ଚିତ ଭାବରେ ମନମାଳିନୀ ଏଥିପାଇଁ ସୃଷ୍ଟି ହେବ, ତେଣୁ ସେଥିପାଇଁ ସ୍ୱାମୀଙ୍କର ମନୋଭାବକୁ ଚଳେଇ ନେବା ପାଇଁ ସେ ଆଖିରେ ଅନ୍ଧପୁଟୁଳି ବାନ୍ଧିଦେଲେ। ଏବଂ ଜାଣିଥିଲେ ସ୍ୱାମୀ ତାଙ୍କର ଠିକ ଭାବରେ ସବୁ ପ୍ରକାର ଭାବରେ ଠିକ କାର୍ଯ୍ୟ କରୁନାହାନ୍ତି, ତଥାପି ମଧ୍ୟ ସ୍ୱାମୀଙ୍କୁ କେବେ ହେଲେ ସେ ତ୍ୟାଗ କରୁନାହାନ୍ତି। ଦେଖନ୍ତୁ ଧୃତରାଷ୍ଟ୍ରଙ୍କ ସହିତ ବରାବର ଗାନ୍ଧାରୀ ରହିଛନ୍ତି। ଗାନ୍ଧାରୀ ଥିଲେ ଧର୍ମ ସ୍ୱଭାବ ସମ୍ପନ୍ନ, ଧାର୍ମିକ ସ୍ୱଭାବ ସମ୍ପନ୍ନ, ଆଉ ଧୃତରାଷ୍ଟ୍ର ଥିଲେ କୂଟନୀତି ସମ୍ପନ୍ନ, ଅଧର୍ମକୁ ସେ ଗୁରୁତ୍ୱ ଦେଉଥିଲେ, ଦୁର୍ଯ୍ୟୋଧନଙ୍କୁ ଅଧିକ ଗୁରୁତ୍ୱ ଦେଲେ, ଏକଥା ସବୁ ଜାଣିଥିଲେ ଗାନ୍ଧାରୀ, ତଥାପି ମଧ୍ୟ କୌଣସି କ୍ଷେତ୍ରରେ ସେ ଧୃତରାଷ୍ଟ୍ରଙ୍କୁ ତ୍ୟାଗ କରୁନାହାନ୍ତି। ଏହି ହେଉଛି ଏକ ସତୀ ସ୍ତ୍ରୀ ଚରିତ୍ର। ଏବଂ ଆପଣମାନଙ୍କ ଆମ ମନରେ ପ୍ରଶ୍ନ ଆସିବ ଯେ ଗୋଟିଏ ଭଲ ସ୍ତ୍ରୀଟିଏ ଯଦି ତାର ସ୍ୱାମୀଟି ଯଦି ଗୋଟେ ଅସତ୍ ଚରିତ୍ର ହେଲା, ଗୋଟେ ମାନେ ଖଳ ରୂପ ହେଲା, ସେଠି କେମିତି ଗୋଟେ ରହିବ ଗୋଟେ ଭଲ ସ୍ତ୍ରୀଟି? ନା ଗୋଟିଏ ଭଲ ସ୍ତ୍ରୀର ପ୍ରଭାବରେ ମଧ୍ୟ ଗୋଟେ ଗୋଟେ ଅସତ୍ ସ୍ୱାମୀର ଚରିତ୍ର ମଧ୍ୟ ପରିବର୍ତ୍ତନ ହେଇପାରେ, ଏ ସମ୍ପର୍କରେ ମଧ୍ୟ ଶାସ୍ତ୍ରରେ ବର୍ଣ୍ଣନା ଦିଆଯାଇଛି। ଆମେ ଜାଣିଥିବା ଅନୁସୟା, ସତୀ ଅନୁସୟାଙ୍କର କଥା କୁହାଯାଏ, ସତୀ ଅନୁସୟାଙ୍କର ଗୋଟେ ସହାୟିକା ଥିଲେ, ତାଙ୍କ ନାମ ହେଉଛି ନର୍ମଦା, ଏବଂ ତାଙ୍କର ସ୍ୱାମୀ ହେଉଛନ୍ତି ଗୋଟେ କୁଷ୍ଠରୋଗୀ, କୁଷ୍ଠରୋଗୀ ସେ ତାଙ୍କର ଚାଲିବା ପାଇଁ ମଧ୍ୟ ଶକ୍ତି ନାହିଁ, ସେ ସବୁବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ନେଇ ନେବା ଆଣିବା କରନ୍ତି, ତାଙ୍କ କାନ୍ଧରେ ବସିକି ମଧ୍ୟ ନେବା ଆଣିବା କରନ୍ତି, ଏବଂ ସିଏ ଗୋଟେ ସ୍ଥାନରେ ରହୁଥିଲେ, ପାଖରେ ଗୋଟେ ବେଶ୍ୟାଟିଏ ରହୁଥିଲା, ଏବଂ ସେ ବେଶ୍ୟାର ନାଁ ହେଉଛି ଲକ୍ଷ୍ୟ ହୀରା, ଏବଂ ସିଏ ପ୍ରତ୍ୟେକ ଦିନ ଯିଏ ତାଙ୍କୁ ଲକ୍ଷେ ମୁଦ୍ରା ଦେବ ବା ଲକ୍ଷେ ହୀରା ଦେବ ବା ଲକ୍ଷେ କବିତା ଦେବ ତାଙ୍କ ସହିତ ସମ୍ପର୍କ ରଖିବାକୁ ସେ ରାତି ଗୋଟେ ରାତିର ସମ୍ପର୍କ, ତେଣୁ ତାଙ୍କ ପାଖକୁ ବହୁତ ଧନୀର ବ୍ୟକ୍ତି ଆସୁଥିଲେ, ବହୁତ କବି ଆସୁଥିଲେ, ଯେଉଁମାନେ ବି ସେହି ପ୍ରକାର ସେ ସ୍ୱଭାବ ସମ୍ପର୍କ, ତେଣୁ ସିଏ ଲକ୍ଷ୍ୟ ହୀରାକୁ ଦେଖିକି ଯେଉଁ କୁଷ୍ଠରୋଗୀର ଆକୃଷ୍ଟ ତା ପ୍ରତି ହେଇଗଲା, ତା ଲକ୍ଷ୍ୟ ହୀରାର ସୌନ୍ଦର୍ଯ୍ୟ, ଲକ୍ଷ୍ୟ ହୀରାର ଯେଉଁ ବେଶ ପୋଷାକ ଦେଖିକି ସେ ଆକୃଷ୍ଟ ହେଲା, ତା ପ୍ରତି ତାର ଆକର୍ଷଣଟା ବଢ଼ିଲା, ଏକଥା ତା ସ୍ତ୍ରୀ ଜାଣିପାରିଲେ, କୁଷ୍ଠରୋଗୀର ସ୍ତ୍ରୀ ଜାଣିପାରିଲା ଯେ ମୋ ସ୍ୱାମୀ ସେ ବେଶ୍ୟା ପ୍ରତି ଆକୃଷ୍ଟ ହେଇଛନ୍ତି, ତେଣୁ ମୋ ସ୍ୱାମୀଙ୍କର ମନଟା କିଭଳି ଭାବରେ ମୁଁ ସେ ବେଶ୍ୟା ପାଖକୁ କେମିତି ତାଙ୍କୁ ନେଇପାରିବି, ଏ କଥା ଚିନ୍ତା କରିକି ସେ କ'ଣ କଲେ ନା ବେଶ୍ୟାଙ୍କର ସେବା କରିବା ପାଇଁ ମନେ ମନେ ଚିନ୍ତା କରେ, ଏବଂ ସେ ବେଶ୍ୟାଙ୍କର କେମିତି ସେବା କରିବେ, ତାଙ୍କ ହାତରେ ପଇସା ନାହିଁ, ଅର୍ଥ ନାହିଁ, ସାମର୍ଥ୍ୟ ନାହିଁ, କିଭଳି ଭାବରେ ସେ ବେଶ୍ୟା କରନ୍ତି, ସେ କ'ଣ କଲେ ନା ପ୍ରତ୍ୟେକ ଦିନ ସକାଳୁ ଇଏ ଲକ୍ଷ୍ୟ ବେଶ୍ୟା ନିଦ୍ରାରୁ ଉଠିବା ପୂର୍ବରୁ, ଶଯ୍ୟା ତ୍ୟାଗ କରିବା ପୂର୍ବରୁ ତାଙ୍କର ଗୃହର ଯାବତୀୟ କାର୍ଯ୍ୟକୁ ସେ ଘର ପରିଷ୍କାର କରିବା, ଗୋବର ଲିପି ଦେବା, ବାସନକୁସନ ସଫା କରିବା, ଏସବୁ କାମ ସେ ସଫା କରୁଥିଲେ ଲକ୍ଷ୍ୟରା ସଜାଗ ତ୍ୟାଗ କରିବା ପୂର୍ବରୁ। ସ ଲକ୍ଷ୍ୟ ଉଠିକି ସଜାଗ ଉଠିକି ଦେଖାଯାଉ ସବୁ ଜିନିଷ ପରିଷ୍କାର ପରିଚ୍ଛନ୍ନ ହେଇଯାଉଛି, କିଏ କରୁଛି କଥା ସବୁ ଆଶ୍ଚର୍ଯ୍ୟ ହେଲେ, କହିଲେ ଆରେ ମୁଁ ତ ଘରେ କୌଣସି ପ୍ରକାର କ'ଣ ରଖିଲି ଚାକିରି ଯେ କି ଏଗୁଡ଼ା ସବୁ କାମ କିଏ କରୁଛି, ତେଣୁ ଦିନେ ଲୁଚିକି ରହିଲେ ଚାହିଁଲେ ଯେ କିଏ କାମ କରୁଛି, ତେଣୁ ସେ ଦେଖିଲେ ଯେ ଗୋଟେ ସ୍ତ୍ରୀ ଲୋକ ଗୋଟିଏ ସୁନ୍ଦର ସ୍ତ୍ରୀ ଲୋକଟି ଆସୁଛି, ସେ ଆସିକି ଏସବୁ କାମ କରିକି ଯାଉଛି, ଏବଂ ସାଙ୍ଗେ ସାଙ୍ଗେ ସ୍ତ୍ରୀ ଲୋକଟି ଅଟକିଲେ, କହିଲେ ମା ତୁମେ କାହିଁକି ଏଠି ଆସୁଛ, ମୁଁ ଗୋଟେ ବାରାଙ୍ଗନା, ମୁଁ କେତେ ଲୋକଙ୍କୁ ମୋ ସ୍ୱର୍ଗ ଦାନ କରିଛି, ଆଉ ମୁଁ ଗୋଟେ ଅପବିତ୍ରା ସ୍ତ୍ରୀ, ଆଉ ତୁମେ କାହିଁକି ଆସିଛି ଗୋଟେ ତୁମେ ସତୀ ସ୍ତ୍ରୀ, ତୁମେ କାହିଁକି ଆସିକି ତେଣୁ ମୋ କାହିଁ ସେବା କରୁଛ, ସେଇଠୁ ଇଏ କହିଲେ ଯେ ପ୍ରକୃତ ପକ୍ଷେ ମୁଁ ଗୋଟେ ମୋ ଉଦ୍ଦେଶ୍ୟ ନେଇକି ଆସୁଛି, ଯେଉଁ ଉଦ୍ଦେଶ୍ୟ ପୂରଣ ମୁଁ କରିପାରିବିନି କେବେ ହେଲେ, କାରଣ ମୋ ସ୍ୱାମୀ ଆପଣଙ୍କ ପ୍ରତି ଆକର୍ଷିତ ହୋଇଛନ୍ତି, ସେ ଜଣେ କୁଷ୍ଠରୋଗୀ, ତାଙ୍କ ଶରୀର ବିରୂପ ହୋଇଯାଇଛି, କଳିତ କୁଷ୍ଠ, ତେଣୁ ସିଏ ଆପଣଙ୍କର ପ୍ରତି ତାଙ୍କର ଆକର୍ଷଣ ଆସିଯାଇଛି, ଆଉ କିଭଳି ଭାବରେ ଆପଣ ତାଙ୍କ ସମୟ କରିପାରିବେ, ତେଣୁ ସେଥିପାଇଁ ମୁଁ ଆପଣଙ୍କର ମନଟା କିଭଳି ଭାବରେ ତାଙ୍କ ପ୍ରତି ଆକର୍ଷିତ କରିପାରିବି, ଏବଂ ଆପଣଙ୍କ ମନଟା କେମିତି ପରିବର୍ତ୍ତନ, ସେଥିପାଇଁ ମୁଁ ଏଇ ପ୍ରକାର ସେବା କରୁଛି ଯେ ମୋ ସ୍ୱାମୀଙ୍କୁ ଆପଣ କିଛି ରୂପେ କିଛି କୌଣସି ପ୍ରକାର ତାଙ୍କର ମନ ଭିତରେ ଗୋଟେ ସାନ୍ତ୍ୱନା ଆପଣ ଦିଅନ୍ତି। ସେଠୁ ଏ ବେଶିଆଟି ଲକ୍ଷ୍ୟର ବେଶିଆ ସେ କହିଲା ଠିକ ଅଛି, ଆଜି ରାତିରେ ତୁମ ସ୍ୱାମୀ ହେଉଛନ୍ତି ମୋର ଅତିଥି, ମୁଁ ଆଉ କୌଣସି ବ୍ୟକ୍ତିର ଅତିଥି ଅତିଥି ହେବାକୁ ମୁଁ ସ୍ୱୀକାର ଆଜି କହିଲି, ଆଜି ହିଁ ତୁମ ସ୍ୱାମୀ ଆମର ଅତିଥି ହେବେ। ସେଠୁ ଏ ସ୍ତ୍ରୀ ଗୋଟେ ଭାରି ଖୁସି ହେଲା, ଖୁସି ହେଇକି ନିଜ ସ୍ୱାମୀକୁ ନେଇ ସେ ରାତିରେ ତାଙ୍କୁ କାନ୍ଧେଇ ଲକ୍ଷ୍ୟରା ପାଖରେ ପହଞ୍ଚିଲେ ଏବଂ ଲକ୍ଷ୍ୟରା ସେଦିନ ଖୁବ୍ ସୁନ୍ଦର ବେଶ ପୋଷାକରେ ତାଙ୍କର ଅଳଙ୍କାର ଇତ୍ୟାଦି ସାଜସଜ୍ଜା ଶିର ସବୁ ପ୍ରକାର ଭଲ ପିନ୍ଧି ଏହା ପାଖରେ ପହଞ୍ଚେ। ଏହା ପାଖରେ ନା ଏଇ ଯେଉଁ ନର୍ମଦାର ସ୍ୱାମୀଙ୍କ ପାଖରେ ପହଞ୍ଚିଲେ, ପହଞ୍ଚି କହିଲେ ଯେ ଆପଣ ତ ଆସିଲେ ଏବଂ ଆପଣଙ୍କର କ'ଣ ମନୋଭାବ ଅଛି ପ୍ରକାଶ କରନ୍ତୁ। ହେଲେ ମୋତେ ବହୁତ ଶୋଷ ଲାଗୁଛି, ମୁଁ ବହୁତ ତୃତାନ୍ତ, ମୋତେ ପାଣି ଜଳ ଗ୍ଲାସ ଦେଲେ ଏବଂ ସଙ୍ଗେ ସଙ୍ଗେ ଲକ୍ଷ୍ୟରେ ଦୁଇ ଗ୍ଲାସ ଜଳ ଆଣିଦେଲ ରଖିଲେ, ଗୋଟେ ହେଉଛି ସ୍ୱର୍ଣ୍ଣ ପାତ୍ର ଏବଂ ଗୋଟେ ହେଉଛି ମାଟି ପାତ୍ର। ତେଣୁ ସ୍ୱର୍ଣ୍ଣ ପାତ୍ରର ଜଳ ଅଛି ଏବଂ ମାଟି ପାତ୍ରର ଜଳ ଅଛି, ଏଇ ଦୁଇଟା ପାତ୍ରର ଜଳ ଦେଖି ଏହାଙ୍କ ମନ ଭିତରେ ବିସ୍ମୟ ଆସିଲା ବିଷ୍ଣୁ ଦାସ ସେ କହିଲେ ଆରେ ତୁମେ ତ ଗୋଟେ ଗ୍ଲାସର ଜଳ ଆଣିପାରୁ, ତୁମେ ଦୁଇ ଗ୍ଲାସ କାହିଁକି ଗଲା। ସିଏ ସେଠୁ ଲକ୍ଷ୍ୟରା କହିଲେ ଯେ ଏ ଦୁଇ ଗ୍ଲାସର ଜଳ ଦେଖୁଛନ୍ତି ଯେ ଏ ଦୁଇ ଗ୍ଲାସର ଜଳ ହେଉଛି ସମାନ, କିନ୍ତୁ ପାତ୍ର ହେଉଛି ଭିନ୍ନ, ଗୋଟେ ହେଉଛି ସ୍ୱର୍ଣ୍ଣ ପାତ୍ରର ଜଳ ଆଉ ଗୋଟେ ହେଉଛି ମାଟି ପାତ୍ରର ଜଳ। ତେଣୁ ଆପଣଙ୍କର ଆବଶ୍ୟକତା ଅନୁସାରେ ଆପଣ ଗ୍ରହଣ କରିପାରିବେ, ଆପଣ ଚାହିଁଲେ ସ୍ୱର୍ଣ୍ଣ ପାତ୍ରର ଜଳ ନେଇପାରନ୍ତି କିମ୍ବା ଆପଣ ଚାହିଁଲେ ମାଟି ପାତ୍ରର ଜଳ, ଏଇଟା ଆପଣଙ୍କର ଆବଶ୍ୟକତା ଆପଣ ଚାହିଁବେ ଯାହା ତା। ସେଠୁ ଇଏ ବିଷ୍ଣୁ ଦାସ କ'ଣ କଲା ନା ସେ ମାଟି ପାତ୍ର ଜଳଟା ସେଠି ଲକ୍ଷ୍ୟରେ କହିଲେ ଯେ ପ୍ରକୃତ ପକ୍ଷେ ମୋ ପରୀକ୍ଷାରେ ଆପଣ ଆଜି ଉତ୍ତୀର୍ଣ୍ଣ ହେବେ, ଯେ ମୁଁ କାହିଁକି ଦୁଇଟା ଗ୍ଲାସ ଆଣିଲି ଜଳ ନା, ସ୍ୱର୍ଣ୍ଣ ପାତ୍ରର ଜଳ ଏବଂ ମାଟି ପାତ୍ରର ଜଳ ହେଉଛି ସମାନ, କିନ୍ତୁ ପାତ୍ର ହେଉଛି ଭିନ୍ନ। ସେଇ ପ୍ରକାର ଭାବରେ ମୁଁ ଆଉ ଆପଣଙ୍କ ସ୍ତ୍ରୀ ଭିତରେ ପାର୍ଥକ୍ୟ କ'ଣ ଅଛି, ଯଦିଓ ମୋ ନିକଟରେ ବହୁତ ସାଜ ସରଞ୍ଜାମ ଇତ୍ୟାଦି ଅଛି, ମୋ ନିକଟରେ ବହୁତ ଅଳଙ୍କାର ଅଛି, ମୁଁ ଦେଖିବାକୁ ତୁମ ସ୍ତ୍ରୀଠାରୁ ସୁନ୍ଦର ହେଇପାରେ, କିନ୍ତୁ ସମାନ ଆମ ଭିତରେ ଯାହା ଅଛି ତାହା ସମାନ, ତାଙ୍କ ପାଖରେ ଯାହା ଅଛି ମୋ ପାଖରେ ମଧ୍ୟ ସେଇ ଜିନିଷ ଅଛି, ଶରୀର ଭିନ୍ନ ହେଇପାରେ କିନ୍ତୁ ଆମ ଭିତରେ ଯେଉଁ ଜିନିଷ ଶରୀର ଭିତରେ ଯେଉଁ ବସ୍ତୁ ଅଛି ସେଇଟା ଯେଉଁ ସମାନ, ତେଣୁ ତୁମର ସତୀ ସ୍ତ୍ରୀକୁ ଛାଡ଼ି କାହିଁକି ମୋ ପ୍ରତି ଏ ବାରାଙ୍କନ ପ୍ରତି ମୋ ଉତ୍ତର ଆକୃଷ୍ଟ ହେଇଛି। ଏ ଶିକ୍ଷା ସାଙ୍ଗେ ସାଙ୍ଗେ ସେ ଲକ୍ଷ୍ୟ ହେଲା, ବେଶ୍ୟାମାନେ ମଧ୍ୟ ସୁନ୍ଦର ଶିକ୍ଷା ପ୍ରଦାନ କରନ୍ତି, ଆମ ବିଲମଙ୍ଗଳ ଠାକୁରଙ୍କ କଥା କୁହାଯାଇଛି, ଚିନ୍ତାମଣି ବେଶ୍ୟାମଙ୍କ କଥା କୁହାଯାଇଛି। ତେଣୁ ସେ ଯାହା ହଉ ଏଇ ଶିକ୍ଷା ପାଇଲା ପରେ ତା ସ୍ୱାମୀର ମନ ମଧ୍ୟ ପରିବର୍ତ୍ତିତ ହେଇଗଲା, ନାହିଁ ମୁଁ ଆଉ ଏଠାରେ ରହିଲି ମୋ ସ୍ତ୍ରୀ ପାଖକୁ ଚାଲିଛି। ତେଣୁ ଏଇ ହେଉଛି ପ୍ରକୃତ ପକ୍ଷେ ଶିକ୍ଷା। ସେ ପୁଣି ସେ ସ୍ତ୍ରୀ ପୁଣି ବାଟରେ ଯାଉ ଯାଉ ସେ ତାଙ୍କ ଋଷିକୁ ଭେଟିବେ ଏବଂ ଋଷିକୁ ଶୂଳ ବିଧବ ଅବସ୍ଥାରେ ଭେଟିବେ, ଯିଏକି ତାକୁ ଝୁଟିବେ, ଝୁଟିଲା ଫଳରେ ସେ ଋଷି ତାଙ୍କୁ ଅଭିଶାପ ଦେବେ ଯେ ତୁମ ଯେଉଁ ସ୍ୱାମୀ ପ୍ରତି ତୁମର ଏତେ ଅଭିମାନ ଆଉ ଏତେ ଗର୍ବ, ସେ ସ୍ୱାମୀ ଆଜି ରାତି ପାଇବା ପର ରାତି ପାଇବା ସଙ୍ଗେ ସଙ୍ଗେ ସେ ମୋ ମୃତ୍ୟୁବରଣ କରିବ। ସେ ଇଏ ସତୀ ସ୍ତ୍ରୀ କହିବ ଯଦି ମୋର ଯଦି ମୋ ସ୍ୱାମୀଙ୍କ ପ୍ରତି ସେ ପ୍ରକାର ଗଭୀର ଦୃଢ ବିଶ୍ୱାସ ଥାଏ, ମୁଁ ଯଦି ପ୍ରକୃତ ପକ୍ଷେ ସତୀ ସ୍ତ୍ରୀ ହେଇଥିବି ତାହେଲେ ଆଉ ରାତି ପାଇବ ନାହିଁ କି ସୂର୍ଯ୍ୟ ଉଦୟ ହେବ ନାହିଁ, ନ ପାଉ ରାତି ନବ ରୂପତି ଏକ ରାତି ହଉ ସତ୍ୟ। ସେ ଦେଖନ୍ତୁ ସୂର୍ଯ୍ୟ ମଧ୍ୟ ଉଦୟ ହେଲେନି, ସମସ୍ତ ଦେବତାଙ୍କର ବି ଭାଳରେ ପଡ଼ିଗଲା ଏବଂ ସେମାନେ ପୁଣି ଅନୁସୟାଙ୍କ ପାଖରେ ଆସି ପହଞ୍ଚିଲେ ଏବଂ ଅନୁସୟା ପୁଣି ଆସିକି ନବଦାଙ୍କ ପାଖରେ ଆସିକି ଅନୁରୋଧ କଲା ପରେ ତାପରେ ସୂର୍ଯ୍ୟ ଉଦୟ ହେଲେ, ତାପରେ ତାଙ୍କ ସ୍ୱାମୀ ମଧ୍ୟ ବଞ୍ଚିଲେ ଏବଂ କୁଷ୍ଠ ରୋଗ ମଧ୍ୟ ପକେଇଲା, ସେ ସୁନ୍ଦର ଯୁବକରେ ପରିଣତ ହେଲେ, ଏସବୁ ବର୍ଣ୍ଣନା ରହିଛି। ତେଣୁ ସେଥିପାଇଁ ଗୋଟିଏ ସ୍ତ୍ରୀ ଲୋକ ଚାହିଁଲେ ପରିବାରକୁ ପୁରା ସୁନାର ସଂସାର କରିପାରିବ, କାରଣ ଗୋଟିଏ ପରିବାରର ଯେଉଁ ପୁରୁଷର କାର୍ଯ୍ୟ କିଛି ନାହିଁ, ପୁରୁଷର କାର୍ଯ୍ୟ ହେଉଛି ବାହାର କାର୍ଯ୍ୟ, ଘର ଭିତର କାର୍ଯ୍ୟ ହେଉଛି ସ୍ତ୍ରୀ ଲୋକର କାର୍ଯ୍ୟ। ତେଣୁ ସେ ଘର ଭିତର କାର୍ଯ୍ୟଟାକୁ ଏ ପ୍ରକାର ଭାବରେ କରିବ ଯଦ୍ୱାରା କି ସେ ଘରଟାକୁ ସୁନା ଘର କରିଦେବେ, ଆଉ ଯଦି ଏ ପ୍ରକାର ଭାବରେ କରିବ ସୁନା ଘରଟାକୁ ଛାଡ଼ କରିଦେବେ, ସେଥିପାଇଁ ଏ ଶିକ୍ଷା ଏଠି କୁହାଯାଇଛି। ତ ସେମାନେ ନିଶ୍ଚିତ ଭାବରେ କାହାର ଅଧୀନ ଅନ୍ୟର ସହାୟତା ଆବଶ୍ୟକ କରନ୍ତି, ତେଣୁ ତାଙ୍କୁ ଯଦି ଏହି ପ୍ରକାର ଭାବରେ ମନୋନିବେଶ କରାଯାଏ ଯେ ଭଗବାନଙ୍କ ସେବାରେ ଭଗବାନ କଥା ଶ୍ରବଣ କରିବେ, ଭଗବାନଙ୍କ ନାମ ସଂକୀର୍ତ୍ତନ କରିବେ, ଭଗବାନଙ୍କର ନାମ ଜପ କରିବେ, ଭଗବାନଙ୍କର ପୁସ୍ତକ ପାଠ କରିବେ ଏବଂ ସାଧୁ ସନ୍ଥମାନଙ୍କର ସଂଲାପ କରିବେ, ତେଣୁ ସେହି ପ୍ରକାର ଭାବରେ ତାଙ୍କର ପ୍ରଭାବ ତା ପିଲାମାନଙ୍କ ଉପରେ ମଧ୍ୟ ପଡ଼ିବ ଏବଂ ଯଦ୍ୱାରା ସେ ପରିବାରରେ ଉନ୍ନତ କରିବା ସୃଷ୍ଟି ହେବ ଏବଂ ସମାଜ ମଧ୍ୟ ପରିବର୍ତ୍ତିତ ହେବ। ଏହି ଉପଦେଶ ଭଗବାନଙ୍କ ପରବର୍ତ୍ତୀ ଅଧ୍ୟାୟ ମାନଙ୍କ ଦେବ। ତାପରେ ପରବର୍ତ୍ତୀ ଶ୍ଳୋକ ରହିଛି, ଶଙ୍କର ନରକାୟ
प्रज्ञानं प्रस्य च पदन्ति पितरो येषां युक्तपिण्डोदकक्रिया। ये कथा पुनः अर्जुन कहे जे जो कूल परिवार जो वर्ण संकर वर्ण जार जो सन्तान जो सृष्टि हे से समाज में किभ भाव व्यवचार सृष्टि करेंगे जो पिंडपा से वर्ष को देवे से पिंडपा एम जो पितृपुरुष मैंने ग्रहण करेंगे ना कहीं ना पितृपुरुष मैंने तो पितृपुरुष सन्तान तो रुहत एम जाराज सतान कारण अन्न पुरुष सहित संपर्क रखे जाती तेनाली ग्रहण करेंगे बहुपा भगवान प्रकाश करेंगे जदि पर से प्रकार परिवेश रक्षा करवा धर्म परिवेश रक्षा आध्यात्मिक परिवेश सृष्टि हम ताल भक्ति भावना भितर रहा से परिवार जो गोटे पुत्र टी वैष्णव परिवार जो पुत्र टी वैष्णव है सी जदि भगवान को उच्छिष्ट प्रसाद को लेकिन पितृपुरुष को प्रदान कला पितृपुरुष मैंने मुक्त हो गए प्रण पवित्रा जननी कृतार्था वसुंधराज बहु लोक ऋणी रही जगत को आसीचु ये भौतिक जगत को आने ऋण अच्छे केवल गोटे लोक ऋण करते लोक ऋण अच्छे पिता माता ऋण अच्छे देवतांक पाखरे ऋण अछि ऋषिंक पाखरे ऋण अछि शासकंक पाखरे ऋण अछि भूत प्रेतंक निकट ऋण अछि पितृपुरुष लोकंक पाखरे ऋण अछि ई समस्तंक पाखरे ऋण अछि तेणु से ऋण आपण ई जन्म रे आमर पैठ होइजो आम पिता माताक ऋण आम परिशोध करिपारुछु से जो पिता माता केते कष्ट स्वीकार करके आम जन्म देइछन आमे ताक ऋण परिशोध करिपारुछे ई जन्म रे आउ तो अन्य माने कथा दूर कर त समस्तंक ऋण परिशोध बारे गोटे होछि अति सहज उपाय मुक्तिदाता गोविंद जी भगवान पाद पद्मे संपूर्ण भाव शरणागत तार समस्त ऋण एक साथ अति सहज उपाय यथा तरल मूल विषचरण तृत्यंते तत्स्कंदा प्राण प्रहार जतेन्द्रियाणी तथा तथे सर्वारणमच्युत गच्छ मूल में जलसेचन कले जमी स्वत शाखा प्रशाख डाल पत्र जल दबार कौन सी आवश्यकता नहीं से प्रकार भाव में जदि भगवान अच्युत पूजा करवा अर्थात भगवान कृष्ण पूजा करवा अन्य देवता मान पूजा करवश्यकता ना जमी उदर को खाद्य दे उदर को पेट को खाद्य दे शरीर पुष्टि साधित आपे आपे हम हाथ को खाद्य आखि को खाद्य कान को खाद्य नाक को खाद्य दे शरीर पुष्टि साध हम शरीर पुष्टि साध हम उदर को खाद्य दे तो से भगवान पूजा है भगवान सेवा समस्त देवता मान पूजा है समस्त लोक मान ऋण सुझी आम से सरल उपायदान करें के लोक सन्तुष्ट करने चेस्ट करें सन्तुष्ट करा सन्तुष्ट है आज असंतुष्ट से सन्तुष्ट है आज असंतुष्ट तेना आम समस्त सन्तुष्ट आम्र सन्तुष्ट ये शिक्षा आम मानक ना कर जय श्रीमद् भगवद गीता जय श्री जय श्री रघुदेव अनंत कोटि वैष्णव
जय श्रीपाद अद्विताचार्य प्रभु की
जय
हरे कृष्ण हरे कृष्ण 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 हरे
Thank you.